ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର. ଆସନ୍ତା ଶନିବାର ଦିନ 58 ଲୋକସଭା ଆସନ ଲାଗି 899 ଜଣ ପ୍ରାର୍ଥୀଙ୍କର ନିର୍ଣ୍ଣୟ ହେବ ରାଜନୈତିକ ଭବିଷ୍ୟତ. ଓଡ଼ିଶାର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ 2 ବୁଥ୍ରେ ଶେଷ ହେଲା ପୁନଃ ମତଦାନ. ମହାରାଷ୍ଟ୍ରର ଉଜାନି ଜଳଭଣ୍ଡାର ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଥିବା ସମସ୍ତ 6 ଜଣଙ୍କର ମୃତଦେହ ଉଦ୍ଧାର. ହମାସ ସହ ପଣବନ୍ଦୀଙ୍କୁ ମୁକ୍ତ ଏବଂ ଅସ୍ତ୍ରବିରତି ଆଲୋଚନା ନେଇ ପ୍ରସ୍ତୁତ ନୂଆ ନିର୍ଦ୍ଦେଶାବଳୀ ଇସ୍ରାଏଲ୍ର ଯୁଦ୍ଧ କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ. ଏବଂ ଯୁବପିଢ଼ିଙ୍କୁ ଭିଜୁଆଲ୍ ଇଫେକ୍ଟ ଏବଂ ଆନିମେସନ୍ ଉପରେ ପ୍ରଶିକ୍ଷଣ ଦେବା ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି, କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ. ଦେଶର ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି. ଏହି ପର୍ଯ୍ୟାୟରେ 7 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳର 58 ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ. ଆସନ୍ତା ଶନିବାର ଦିନ ହେବାକୁ ଥିବା ଭୋଟ୍ଗ୍ରହଣରେ ବିହାରର 8, ହରିୟାଣାର ସମସ୍ତ 10, ଦିଲ୍ଲୀର ସମସ୍ତ 7, ଓଡ଼ିଶାର 6, ଉତ୍ତରପ୍ରଦେଶର 14, ପଶ୍ଚିମବଙ୍ଗର 8, ଝାଡ଼ଖଣ୍ଡର 4 ଏବଂ ଜାମ୍ମୁ କାଶ୍ମୀରର 1 ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ. 899 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅଛନ୍ତି. ସକାଳ 7ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ମତଗ୍ରହଣ କରାଯିବ. ସେହିଦିନ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 6 ଲୋକସଭା ଆସନ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର ଏବଂ କଟକ ଓ ଏହା ଅନ୍ତର୍ଗତ 42 ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯିବ. ଓଡ଼ିଶାର କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ଘର 26 ଏବଂ 28 ଆଜି ପୁନଃ ମତଦାନ ଅନୁଷ୍ଠିତ ହୋଇଛି. ଆମ ବୌଦ୍ଧ ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ କିର୍ସେଲାର 26 ନମ୍ଘର ବୁଥ୍ରେ 86% ଏବଂ ମହେଶ୍ୱର ପିଣ୍ଡାର 28 ନମ୍ଘର ବୁଥ୍ରେ 76% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି. ଗତ 20 ଦିନ ଏହି 2 ବୁଥ୍ରେ ମତଦାନ ହୋଇଥିଲା, ତେବେ ମତଦାନ ସମୟରେ ଉଭୟ ବୁଥ୍ରେ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ଆଜି ସେଠାରେ ପୁନଃ ମତଦାନ ହୋଇଛି. ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ମହେନ୍ଦ୍ରଗଡ଼ଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରି କହିଥିଲେ, ଇଣ୍ଡିଆନ୍ ଏଣ୍ଟର ନେତୃବୃନ୍ଦ ସର୍ବଦା ଦେଶ ଅପେକ୍ଷା ନିଜର ପରିବାରବର୍ଗଙ୍କୁ ପ୍ରାଧାନ୍ୟ ଦେଇଆସିଛନ୍ତି. ଗତ 5 ଯାକ ପର୍ଯ୍ୟାୟ ନିର୍ବାଚନରେ ଇଣ୍ଡିଆନ୍ ଏଣ୍ଟର ପ୍ରାର୍ଥୀ ବହୁ ଆସନରେ ପରାଜିତ ହେବେ ବୋଲି ସେ କହିଛନ୍ତି. ସେ ଆହୁରି କହିଛନ୍ତି, ଏକ ପଦବୀ ଏକ ପେନ୍ସନ୍ ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ର ସରକାର 1,25,000 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି. କଂଗ୍ରେସ ନେତା ରାହୁଲ ଗାନ୍ଧି ଗତକାଲି ସେହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରି କହିଥିଲେ, ଅଗ୍ନିବୀର ଯୋଜନା ପ୍ରଣୟନ କରି ବିଜେପି ଭାରତୀୟ ସେନାକୁ ଅପମାନିତ କରିଛି, ଇଣ୍ଡିପେଣ୍ଡେଣ୍ଟ ସରକାର ଗଠନ କଲେ ଏହି ଯୋଜନା ପ୍ରତ୍ୟାହୃତ ହେବ ବୋଲି ସେ କହିଛନ୍ତି. ଓଡ଼ିଶାର ଯାଜପୁର ଜିଲ୍ଲା ବଡ଼କଣା ମହୋତ୍ସବ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶାର ସମସ୍ତ ଲୋକସଭା ଆସନରେ ବିଜେପି ବିଜୟୀ ହେବ ଏବଂ ବିଧାନସଭା ମଣ୍ଡଳୀଗୁଡ଼ିକରେ ମଧ୍ୟ ବିପୁଳ ବିଜୟ ହାସଲ କରି ସରକାର ଗଢ଼ିବ ବୋଲି କହିଛନ୍ତି. ମୋଦି ସରକାରଙ୍କ ଅମଳରେ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନା ଉପରେ ସେ ଏହି ଅବସରରେ ଆଲୋକପାତ କରିଥିଲେ। ଏହାପୂର୍ବରୁ ଶ୍ରୀ ନଡ୍ଡା କରଞ୍ଜିଆଠାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରି ଗତ 10 ମଧ୍ୟରେ ଏନ୍ଡିଏ ସରକାର ଅମଳରେ ନିଆଯାଇଥିବା ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ। ଶ୍ରୀ ନଡ୍ଡା ମଧ୍ୟ ଧାମନଗର ଏବଂ ବାଲିକୁଦା ବିଧାନସଭା ମଣ୍ଡଳୀ ଅଞ୍ଚଳରେ ନିର୍ବାଚନୀ ସଭାଗୁଡ଼ିକରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ସେହିଭଳି ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଣପୁର ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ରାଜ୍ୟରେ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ହେଲେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆସ୍ଥା ସ୍ଥାପନ କରିବା ଜରୁରୀ। ଏନ୍ଡିଏ ସରକାର ଅମଳରେ ବିଶ୍ୱରେ ଭାରତର ସମ୍ମାନ ବଢ଼ିଛି ଏବଂ ଆତଙ୍କବାଦ ବିରୋଧରେ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଆଦିତ୍ୟନାଥ ମଧ୍ୟ ମାହାଙ୍ଗାଠାରେ ଏକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶାରେ କେତୋଟି ନିର୍ବାଚନୀ ର୍ୟାଲିରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ଆସନ୍ତା ପହିଲାରେ ଦେଶରେ ଅନୁଷ୍ଠିତ ହେବାକୁ ଥିବା 7ମ ପର୍ଯ୍ୟାୟ ନିର୍ବାଚନରେ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 57 ସଂସଦୀୟ କ୍ଷେତ୍ର ପାଇଁ ମତଗ୍ରହଣ କରାଯିବ। ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ 2,105 ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ପତ୍ର ଯାଞ୍ଚ ଏବଂ ପ୍ରତ୍ୟାହାର ପରେ 904 ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଞ୍ଜାବର 13 ଲେଖାଏଁ ଲୋକସଭା ଆସନ, ପଶ୍ଚିମବଙ୍ଗର 9, ବିହାରର 8, ଓଡ଼ିଶାର 6, ହିମାଚଳ ପ୍ରଦେଶ ଓଡ଼ିଶାର ଚାରୋଟି ଝାଡ଼ଖଣ୍ଡର ତିନୋଟି ଏବଂ ଚଣ୍ଡୀଗଡ଼ର ଗୋଟିଏ ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ। ମହାରାଷ୍ଟ୍ର ସୋନାପୁର ଜିଲ୍ଲା ଅନ୍ତର୍ଗତ ଉଜାନି ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଥିବା ସମସ୍ତ ଛଅ ଜଣଙ୍କର ଆଜି ମୃତଦେହ ଉଦ୍ଧାର କରାଯାଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ ଉଦ୍ଧାର କରିଥିବା ଏହି ମୃତଦେହଗୁଡ଼ିକ ମଧ୍ୟରେ ତିନି ଜଣ ପୁରୁଷ, ଜଣେ ମହିଳା ଏବଂ ଦୁଇ ଜଣ ଶିଶୁ ଅଛନ୍ତି। ଏହି ଡଙ୍ଗାରେ ଯାତ୍ରା କରୁଥିବା ସାତ ଜଣଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳରେ ପହଞ୍ଚବାକୁ ସକ୍ଷମ ହୋଇଥିଲେ। ଏହାପରେ ଏହି ଡଙ୍ଗାବୁଡ଼ି ନେଇ ଖବର ଜଣାପଡ଼ିଥିଲା। ଏନ୍ଡିଆର୍ଏଫ୍ ଟିମ୍ ଗତ ଦୁଇ ଦିନ ଧରି ନିଖୋଜ ଥିବା ଲୋକଙ୍କର ସନ୍ଧାନ ଜାରି ରଖିଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଅହମ୍ମଦନଗର ଜିଲ୍ଲାର ପ୍ରଭାର ନଦୀରେ ଉଦ୍ଧାର କାର୍ଯ୍ୟ ଚାଲୁଥିବା ବେଳେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏସ୍ଡିଆର୍ଏଫ୍ର ତିନି ଜଣ ଯବାନ ପ୍ରାଣ ହରାଇଛନ୍ତି। ଅକୋଲାରେ ନଦୀରେ ବୁଡ଼ିଯାଇ ଦୁଇ ଜଣ ଶିଶୁ ନିଖୋଜ ହେବା ଘଟଣାରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଉଦ୍ଧାର କାର୍ଯ୍ୟ ସମୟରେ ଏସ୍ଡିଆର୍ଏଫ୍ର ଡଙ୍ଗାଟି ବୁଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ଆହତ ତିନି ଜଣ ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ସେମାନଙ୍କୁ ମୃତ ବୋଲି ଘୋଷଣା କରାଯାଇଛି। ହମାସ ସହ ପଣବନ୍ଦୀଙ୍କୁ ମୁକ୍ତ ଏବଂ ଅସ୍ତ୍ରବିରତି ଆଲୋଚନା ନେଇ ପ୍ରସ୍ତୁତ ନୂଆ ନିର୍ଦ୍ଦେଶାବଳୀକୁ ଇସ୍ରାଏଲ୍ର ଯୁଦ୍ଧ କ୍ୟାବିନେଟ୍ ଅନୁମୋଦନ କରିଛି। ସେଠାକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯୁଦ୍ଧ କ୍ୟାବିନେଟ୍ ମୋସାଦ ମୁଖ୍ୟ ଡେଭିଡ୍ ୱାରନିଆ ଏବଂ ସିନ୍ବେଟ୍ର ନିର୍ଦ୍ଦେଶକ ରାନନ୍ ବାରଙ୍କ ସହ ହମାସ ସହ ଆଲୋଚନା କରୁଥିବା ଦଳକୁ ପଣବନ୍ଦୀଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ଗତ ଅକ୍ଟୋବର 7 ତାରିଖରେ ହମାସ ଦ୍ୱାରା ନାହାଲୋଜ୍ ଅଞ୍ଚଳରୁ ପାଞ୍ଚ ଜଣ ମହିଳା ସୈନିକଙ୍କୁ ଅପହରଣ କରାଯାଇଥିବା ସଂକ୍ରାନ୍ତ ଭିଡ଼ିଓ ଫୁଟେଜ୍କୁ ସେମାନଙ୍କ ପରିବାରବର୍ଗ ଜଣାଇବା ପରେ ଯୁଦ୍ଧ କ୍ୟାବିନେଟ୍ ବୈଠକ ବସି ଏହି ନିଷ୍ପଭି ନିଆଯାଇଛି। ସୂଚନା ଅନୁଯାୟୀ 128 ଜଣଙ୍କୁ ଏବେ ମଧ୍ୟ ହମାସ ପଣବନ୍ଦୀ କରି ରଖିଛି। ୱାଲ୍ ଷ୍ଟ୍ରିଟ୍ ରିପୋର୍ଟର ଇଭାନ୍ ଗେର୍ସ୍କୋପିଚ୍ଙ୍କ ସମ୍ଭାବ୍ୟ ମୁକ୍ତି ଉପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କୌଣସି ଆଲୋଚନା କରିନଥିଲେ ବୋଲି କ୍ରେମ୍ଲିନ୍ ପକ୍ଷରୁ ଆଜି ସ୍ୱଷ୍ଟ କରାଯାଇଛି। ଶ୍ରୀ ଇଭାନ୍ଙ୍କୁ ରୁଷିଆ ଜେଲ୍ରୁ ମୁକ୍ତ କରିବା ଲାଗି ରୁଷ ରାଷ୍ଟ୍ରପତିଙ୍କ ସହ ଥିବା ତାଙ୍କ ସମ୍ପର୍କକୁ ସେ ବ୍ୟବହାର କରିବା ସଂକ୍ରାନ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ବକ୍ତବ୍ୟ ପରିପ୍ରେକ୍ଷୀରେ କ୍ରେମ୍ଲିନ୍ର ମୁଖପାତ୍ର ଦିମିତ୍ରି ପୋସ୍କୋ ଏହା କହିଛନ୍ତି। ମସ୍କୋଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏ ସମ୍ପର୍କରେ ସେ ସ୍ୱଷ୍ଟୀକରଣ ଦେଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଲେଖିଥିଲେ, ଆସନ୍ତା ନଭେମ୍ବରରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ଇଭାନ୍ଙ୍କ ମୁକ୍ତି ନେଇ ପଦକ୍ଷେପ ଗ୍ରହଣ କରାଯିବ। ଗୁପ୍ତଚର ଅଭିଯୋଗରେ ଗତବର୍ଷ ମାର୍ଚ୍ଚରେ ଇଭାନ୍ଙ୍କୁ ରୁଷିଆ ଗିରଫ କରିଛି। ମହାରାଷ୍ଟ୍ର ଦୋନିଭିଲ୍ ଏମ୍ଆଇଡିସି ଅଞ୍ଚଳରେ ଏକ ଅଗ୍ନିକାଣ୍ଡ ଘଟଣାରେ ଚାରିଜଣଙ୍କର ମୃତ୍ୟୁ ହେବା ସହ 24 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଅଛନ୍ତି। ଥାନା ଜିଲ୍ଲାର ଏହି ଅଞ୍ଚଳରେ ଆଜି ଅପରାହ୍ନରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ 10 ଦମକଳ ବାହିନୀ ନିଆଁଲିଭା କାର୍ଯ୍ୟରେ ସାମିଲ ହୋଇଛନ୍ତି। ଲଦାଖର କାର୍ଗିଲ୍ରେ ରେଜୁପାପ୍ ସଡ଼କ ନିର୍ମାଣ ଜ୍ଞାନକୌଶଳକୁ ସୀମା ସଡ଼କ ସଂଗଠନ ଡିଆର୍ଓ ପ୍ରକଳ୍ପ ବିଜୟକରେ ସଫଳତାର ସହ ବ୍ୟବହାର କରିଛି। ମୁଖ୍ୟ ବୈଜ୍ଞାନିକ ତଥା ରେଜୁପାପ୍ର ଉଦ୍ଭାବକ ସତୀଶ ପାଣ୍ଡେ କହିଛନ୍ତି, ଏହି ଜ୍ଞାନକୌଶଳ ଥଣ୍ଡା ତାପମାତ୍ରାରେ ସଡ଼କ ନିର୍ମାଣକୁ ସହଜ କରେ ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ମଧ୍ୟ ହ୍ରାସ କରେ। ଲଦାଖ ପରିବେଶର ସମ୍ଭେଦନଶୀଳ ଅଞ୍ଚଳ ସଂରକ୍ଷଣରେ ଏହା ବିଶେଷ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ରେଜୁପାପ୍ ପ୍ରଣାଳୀ ବ୍ୟବହାର ଦ୍ୱାରା ସଡ଼କଗୁଡ଼ିକ ଉନ୍ନତ ଏବଂ ଦୀର୍ଘସ୍ଥାୟୀ ହୋଇଥାଏ। ପ୍ରୋଜେକ୍ଟ ବିଜୟପୁର ଦାୟିତ୍ୱରେ ଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଦିବ୍ୟଙ୍କିତ ନୈନିତାଲ କହିଛନ୍ତି, ରେଜୁପାପ୍ର ବ୍ୟବହାର ଦ୍ୱାରା ପରିବହନ ସମୟରେ ସୃଷ୍ଟି ହେଉଥିବା ଉତ୍ତାପ ହ୍ରାସ ପାଇଥାଏ। 13,000 ଫୁଟ ଉଚ୍ଚତାରେ ଥିବା ଦ୍ରାସ, ଉମ୍ବାଲା ଏବଂ ଶାନ୍କୁ ରାସ୍ତାରେ ମଧ୍ୟ ଏହାର ସଫଳ ପରୀକ୍ଷଣ କରାଯାଇଛି ବୋଲି ବିଆର୍ଓ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ କହିଛନ୍ତି, ଯୁବପିଢ଼ିଙ୍କୁ ଭିଜୁଆଲ୍ ଇଫେକ୍ଟ ଏବଂ ଆନିମେସନ୍ ଉପରେ ପ୍ରଶିକ୍ଷଣ ଦେବା ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଚେନ୍ନାଇରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, 3,00,000 କୋଟି ଟଙ୍କାର ଚଳଚ୍ଚିତ୍ର ନିର୍ମାଣ ଶିଳ୍ପକୁ ଆଧୁନିକ ଜ୍ଞାନକୌଶଳର ବିଭିନ୍ନ ଦିଗ ଉପରେ ଦକ୍ଷତାର ଆବଶ୍ୟକତା ରହିଛି। ଶ୍ରୀ ଜାଜୁ ଏହି ଅବସରରେ ମନ୍ତ୍ରଣାଳୟର ଏନେଇ ଭବିଷ୍ୟତ ଲକ୍ଷ୍ୟ ଉପରେ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପରାମର୍ଶ ଦେଇଛନ୍ତି। ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର। ଆସନ୍ତା ଶନିବାର ଦିନ 58 ଲୋକସଭା ଆସନ ଲାଗି 899 ଜଣ ପ୍ରାର୍ଥୀଙ୍କର ନିର୍ଣ୍ଣୟ ହେବ ରାଜନୈତିକ ଭବିଷ୍ୟତ। ଓଡ଼ିଶାର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ 2 ବୁଥ୍ରେ ଶେଷ ହେଲା ପୁନଃ ମତଦାନ। ମହାରାଷ୍ଟ୍ରର ଉଜାନି ଜଳଭଣ୍ଡାର ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଥିବା ସମସ୍ତ 6 ଜଣଙ୍କର ମୃତଦେହ ଉଦ୍ଧାର ଏବଂ ଯୁବପିଢ଼ିଙ୍କୁ ଭିଜୁଆଲ୍ ଇଫେକ୍ଟ ଓ ଆନିମେସନ୍ ଉପରେ ପ୍ରଶିକ୍ଷଣ ଦେବା ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି, କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ।